ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦଳୀୟ ନିର୍ବାଚନୀ ପ୍ରଚାର ପାଇଁ ଆଜି ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚବେ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ନିମନ୍ତେ ଆଜି ଶେଷ ହେଉଛି ପ୍ରଚାର କାର୍ଯ୍ୟ। ଔଷଧ ଓ ମସଲାରେ ଅଧିକ ପରିମାଣର କୀଟନାଶକ ବ୍ୟବହାର ଖବରକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଖଣ୍ଡନ। ଦେଶ ଓ ବିଦେଶର 571 ସହରରେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ଦେବେ 24 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଦଳୀୟ ନିର୍ବାଚନ ପ୍ରଚାର ପାଇଁ ଆସି ପହଞ୍ଚବେ। ଆଜି ରାଜଭବନରେ ପ୍ରଧାନମନ୍ତ୍ରୀ ରାତ୍ରିଯାପନ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବ୍ରହ୍ମପୁର ଓ ନବରଙ୍ଗପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଦୁଇଟି ରାଜନୈତିକ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ବିମାନ ବନ୍ଦର ଓ ରାଜଭବନ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଚଳିତ ମାସ 10 ତାରିଖରେ ପ୍ରଧାନମନ୍ତ୍ରୀ ପୁଣିଥରେ ଭୁବନେଶ୍ୱର ଗସ୍ତରେ ଆସି ଏକ ବିଶାଳ ରୋଡ୍ ଶୋ'ର ନେତୃତ୍ୱ ନେବେ ଏବଂ ପରଦିନ ବଲାଙ୍ଗୀରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ମାସ 13 ତାରିଖରୁ ଓଡ଼ିଶାରେ 4 ପର୍ଯ୍ୟାୟରେ ଏକସଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ନିମନ୍ତେ ଆଜି ପ୍ରଚାର କାର୍ଯ୍ୟ ଶେଷ ହେଉଛି। ରାଜନୈତିକ ଦଳର ନେତା ଓ ଷ୍ଟାର ପ୍ରଚାରକମାନେ ର୍ୟାଲି ଓ ରୋଡ୍ ଶୋ' କରି ଭୋଟରମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହି ପର୍ଯ୍ୟାୟରେ 10 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉର 93 ଲୋକସଭା ଆସନରେ ମତଦାନ ହେବ। ଉତ୍ତରପ୍ରଦେଶରେ ଆଜି ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର କରୁଛନ୍ତି। ଶ୍ରୀ ମୋଦି ଇଟାୱା ଏବଂ ଧୌରାହର ନିର୍ବାଚନ ମଣ୍ଡଳୀ ସମେତ ଅଯୋଧ୍ୟା ଜିଲ୍ଲାରେ ରୋଡ୍ ଶୋ' କରିବାର କାର୍ଯ୍ୟକ୍ରମ ରହିଛି। 2 କିଲୋମିଟର ଲମ୍ବ ଏହି ରୋଡ୍ ଶୋ' ସନ୍ଧ୍ୟାରେ ସୁଗ୍ରୀବ କିଲ୍ଲା ଅଞ୍ଚଳରୁ ଆରମ୍ଭ ହୋଇ ଲତା ଛକରେ ଶେଷ ହେବ। ବରିଷ୍ଠ ବିଜେପି ନେତା ତଥା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ବଦାୟୁଁ ଜିଲ୍ଲାରେ ଏକ ରୋଡ୍ ଶୋ' କରିବେ। ଉତ୍ତରପ୍ରଦେଶ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ କୌଶାମ୍ବୀରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ର୍ୟାଲି କରିବେ। ମଙ୍ଗଳବାର ରାଜ୍ୟର 10 ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ସେଗୁଡ଼ିକ ହେଲା ସମ୍ଭାଲ, ହାଥରସ, ଆଗ୍ରା, ଫତେପୁର ସିକ୍ରି, ଫିରୋଜାବାଦ, ମେନ୍ପୁରୀ, ଏଟା, ବଦାୟୁଁ, ଆଓଁଲା ଓ ବରେଲି। ମଧ୍ୟପ୍ରଦେଶର 9 ଲୋକସଭା ଆସନ ପାଇଁ ଆଜି ସନ୍ଧ୍ୟା 6 ନିର୍ବାଚନ ପ୍ରସାର ଶେଷ ହେବ। ଏହି ସମସ୍ତ ଲୋକସଭା ଆସନରେ ମେ 7 ସକାଳ 7 ସନ୍ଧ୍ୟା 6 ପର୍ଯ୍ୟନ୍ତ ମତଦାନ ହେବ। ଛତିଶଗଡ଼ରେ ମେ 7 ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା 7 ସଂସଦୀୟ କ୍ଷେତ୍ରରେ ଆଜି ଅପରାହ୍ନ 5 ପ୍ରଚାର ଶେଷ ହେବ। ଭୁଟନ୍କୁ ନିଜ ସପକ୍ଷରେ ଜିତାଇବା ପାଇଁ ବିଭିନ୍ନ ଦଳ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ସବୁ ରାଜନୈତିକ ଦଳ ଶେଷ ପ୍ରୟାସ ଚଳାଇଛନ୍ତି। ଏହି ପର୍ଯ୍ୟାୟରେ 4 ଲୋକସଭା ଆସନରେ ମୋଟ 47 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ହେମନ୍ତ ବିଶ୍ୱଶର୍ମା, ପ୍ରଦେଶ କଂଗ୍ରେସ ସଭାପତି ଭୂପେନ କୁମାର ବୋରା, ଆସାମ ଗଣପରିଷଦ ସଭାପତି ଅତୁଲ ବୋରା ଏବଂ ଏଆଇୟୁଡିଏଫ୍ ସଭାପତି ବଦ୍ରୁଦ୍ଦିନ ଅଜମଲ ପ୍ରମୁଖ ଆଜି ର୍ୟାଲି କରୁଛନ୍ତି। ସେପଟେ କେତେକ ଦୁର୍ଗମ ଅଞ୍ଚଳକୁ ଆଜିଠାରୁ ରାଜ୍ୟ ନିର୍ବାଚନ ଅଧିକାରୀ ମତଦାନ ସାମଗ୍ରୀ ପଠାଇବା ଆରମ୍ଭ କରିଛନ୍ତି। ସନ୍ଧ୍ୟା ସୁଦ୍ଧା ସେମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚବା ନିଶ୍ଚିତ କରାଯାଇଛି। ନଳବାରୀ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଡଙ୍ଗା, ବଳଦଗାଡ଼ି ଓ ଟ୍ରାକ୍ଟରକୁ ଏହି ସେବାରେ ନିୟୋଜିତ କରାଯାଇଛି। ତଥ୍ୟ ଅନୁଯାୟୀ ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 81 ଅଧିକ ଭୋଟର ମତଦାନ କରିବେ। ଦେଶରେ ଖାଦ୍ୟଦ୍ରବ୍ୟ ଓ ଫସଲରେ କୀଟନାଶକ ବ୍ୟବହାର କ୍ଷେତ୍ରରେ କଠୋର ମାନଦଣ୍ଡ ଗ୍ରହଣ କରାଯାଉଥିବା କେନ୍ଦ୍ର ସରକାର କହିଛନ୍ତି। ଏହାର ନକାରାତ୍ମକ ଆଧାରରେ ବିଭିନ୍ନ ଖାଦ୍ୟଦ୍ରବ୍ୟ ପାଇଁ କୀଟନାଶକର ମାନ ଓ ପରିମାଣ ଭିନ୍ନ ଭିନ୍ନ ଭାବରେ ସ୍ଥିର କରାଯାଇଛି। ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଔଷଧ ଓ ମସଲାରେ 10 ଅଧିକ କୀଟନାଶକ ବ୍ୟବହାର କରିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିବା ସହ କେନ୍ଦ୍ର କୃଷି ମନ୍ତ୍ରଣାଳୟ ମଧ୍ୟ ଏପରି ସମ୍ଭାଦକୁ ଖଣ୍ଡନ କରି ସ୍ୱଷ୍ଟୀକରଣ ଦେଇଛନ୍ତି। ଏଥିରେ କୁହାଯାଇଛି କୀଟନାଶକ ଅଧିନିୟମ 1968 ଅଧୀନରେ ଗଠିତ କେନ୍ଦ୍ରୀୟ କୀଟନାଶକ ବୋର୍ଡ ଏବଂ ପଞ୍ଜୀକରଣ କମିଟି ମାଧ୍ୟମରେ କୃଷି ମନ୍ତ୍ରଣାଳୟ ଦ୍ୱାରା କୀଟନାଶକ ନିୟନ୍ତ୍ରଣ କରାଯାଏ। କୃଷି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏଫ୍ଏସ୍ଏସ୍ଏଆଇର ବୈଜ୍ଞାନିକ ପ୍ୟାନେଲ୍ କେନ୍ଦ୍ରୀୟ କୀଟନାଶକ ବୋର୍ଡ ଏବଂ ପଞ୍ଜୀକରଣ କମିଟି ମାଧ୍ୟମରେ ମିଳୁଥିବା ତଥ୍ୟର ନିରନ୍ତର ଯାଞ୍ଚ କରାଯାଏ। ଏହାଛଡ଼ା ଦେଶର ଜନସଂଖ୍ୟା ଓ ବୟସବର୍ଗର ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପରିବର୍ତ୍ତନ ଲାଗି ସୁପାରିଶ କରାଯାଇଥାଏ। ସୂଚନା ଅନୁଯାୟୀ ଭାରତରେ କେନ୍ଦ୍ରୀୟ କୀଟନାଶକ ବୋର୍ଡ ଏବଂ ପଞ୍ଜୀକରଣ ସମିତି ଦ୍ୱାରା ପଞ୍ଜୀକୃତ କୀଟନାଶକ ସଂଖ୍ୟା 295ରୁ ଅଧିକ, ସେଥିରୁ 149ଟି କୀଟନାଶକ ମସଲାରେ ବ୍ୟବହାର ପାଇଁ ପଞ୍ଜୀକୃତ ହୋଇଛି। ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ଆଉ କିଛି ସମୟ ପରେ ଦେଶବ୍ୟାପୀ ଓ ବିଦେଶର କେତେକ ସ୍ଥିରୀକୃତ କେନ୍ଦ୍ରରେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ଅନୁଷ୍ଠିତ ହେବ। ଚଳିତ ବର୍ଷ ଦେଶର 557ଟି ସହର ଓ ବିଦେଶର 14ଟି ସହରରେ 24 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏହି ପରୀକ୍ଷା ପାଇଁ ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡରେ ଫଟୋ ଏବଂ ଦସ୍ତଖତ ରହିଥିବା ବାଧ୍ୟତାମୂଳକ କରାଯାଇଛି। ଯେଉଁ ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡରେ ଫଟୋ, ଦସ୍ତଖତ ଓ ରୋଲ୍ ନମ୍ଘର ନାହିଁ ସେମାନଙ୍କୁ ପୁଣି ଥରେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି। ଏହି ପରୀକ୍ଷାରେ ଓଡ଼ିଶାର 1 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପୁରୀ, କଟକ, ଭୁବନେଶ୍ୱର ସମେତ 19ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଜାମ୍ମୁ କାଶ୍ମୀରର ସୀମାନ୍ତ ଜିଲ୍ଲା ପୁଞ୍ ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ଭାରତୀୟ ବାୟୁସେନାର ଗାଡ଼ି ଉପରେ ହୋଇଥିବା ଆକ୍ରମଣରେ 5 ଜଣ ବାୟୁସେନା ଯବାନ ଆହତ ହୋଇଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ସୁରକ୍ଷା ବାହିନୀ 6 ଜଣ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି। ଆମ ଆକାଶବାଣୀ ଜାମ୍ମୁ ସମ୍ଭାଦଦାତା କହିଛନ୍ତି ଯେ ଏହି ସ୍ଥାନୀୟ ଲୋକମାନେ ଆକ୍ରମଣରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଛି। ପୁଞ୍ ଜିଲ୍ଲାର ସୁରନକୋଟ ଅଞ୍ଚଳର ସାନାଇ ଟପ୍ ଆଡ଼କୁ ଯାଉଥିବାବେଳେ ଶଶିଧର ଜଙ୍ଗଲ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ପ୍ରାଣ ହରାଇଥିବାବେଳେ 5 ଜଣ ଆହତ ହୋଇଥିଲେ। ଭାରତୀୟ ବାୟୁସେନାର ଗାଡ଼ି ଉପରକୁ ଆତଙ୍କବାଦୀମାନେ ପ୍ରାୟ 30 ରାଉଣ୍ଡ ଗୁଳି ଚଳାଇଥିଲେ। ଜାମ୍ମୁ କାଶ୍ମୀରର ପୁଞ୍ ସେକ୍ଟରରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଶହୀଦ ହୋଇଥିବା କର୍ପୋରାଲ୍ ଭିକି ପାହାଡ଼େଙ୍କ ପରିବାରକୁ ବାୟୁସେନା ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି। ବାୟୁସେନା ପକ୍ଷରୁ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି ବାୟୁସେନା ମୁଖ୍ୟ ମାର୍ଶାଲ୍ ଭିଆର୍ ଚୌଧୁରୀ ଏବଂ ଭାରତୀୟ ବାୟୁସେନାର ସମସ୍ତ ଯବାନ ଦେଶସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଶହୀଦ ପାହାଡ଼େଙ୍କୁ ସମ୍ମାନ ଜଣାଉଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ କହିଛନ୍ତି ଯେ ୟୁରୋପ ଚୀନ୍ ସହ ନିଜର ଅର୍ଥନୈତିକ ସମ୍ପର୍କରେ ଅଧିକ ନିବିଡ଼ତା ଚାହୁଁଛି। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଫ୍ରାନ୍ସ ନେତା କହିଛନ୍ତି ଯେ ଅର୍ଥନୈତିକ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଅର୍ଥନୈତିକ ବ୍ୟବସ୍ଥାର ପୁନଃସ୍ଥାପନର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ ୟୁରୋପ ଏକ ସନ୍ତୁଳନ ଭୂମିକା ଗ୍ରହଣ କରିପାରିବ ଯାହା ବିଶ୍ୱକୁ ଅର୍ଥନୈତିକ କ୍ଷେତ୍ରରେ ଅନ୍ତର୍ଭୁକ୍ତ କରିବାକୁ ଚୀନ୍ ପାଇଁ ଲାଭଦାୟକ ହେବ। ଦକ୍ଷିଣ ବ୍ରାଜିଲ୍ର ରିଓ ଗ୍ରାଣ୍ଡେ ଡୋ ସୁର୍ରେ ପ୍ରବଳ ବର୍ଷାରେ ମୃତ୍ୟୁ ସଂଖ୍ୟା 60କୁ ବୃଦ୍ଧି ପାଇଛି। ପ୍ରବଳ ବର୍ଷାଜନିତ ବନ୍ୟାରେ ଏବେ ବି ହଜାର ହଜାର ଲୋକ ଫସି ରହିଥିବା ସୂଚନା ମିଳିଛି। ସର୍ବଶେଷ ସୂଚନା ଅନୁଯାୟୀ 67 ଜଣ ନିଖୋଜ ଥିବା ଉଦ୍ଧାରକାରୀ ଦଳ କହିଛନ୍ତି। ପ୍ରବଳ ବନ୍ୟାରେ ସହରାଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଥିବାରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଜି ଓ ଆସନ୍ତାକାଲି ଉତ୍ତର ପୂର୍ବ ଭାରତରେ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା 5 ଦିନ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ସିକ୍କିମ୍, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ଘଡ଼ଘଡ଼ି, ବଜ୍ରପାତ ଓ ପବନ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତାକାଲି ଓ 8 ତାରିଖରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି। ଏନେଇ ସେହି ଦୁଇଦିନ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଝଡ଼ବର୍ଷା ସମୟରେ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ବେଗରେ ପବନ ବହିବା ସହ ସମୁଦ୍ରରେ ଜୁଆର ଆସିବା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଧର୍ମଶାଳାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ମ୍ୟାଚ୍ ଅପରାହ୍ନ 3:30ରୁ ଆରମ୍ଭ ହେବ। ଅନ୍ୟ ଏକ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଜି ସନ୍ଧ୍ୟାରେ ଲକ୍ଷ୍ନୌର ଇକାନା କ୍ରିକେଟ୍ ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ। ଗତକାଲି ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଗୁଜରାଟ ଟାଇଟନ୍ସକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ମୁଖ୍ୟ ସମ୍ଭାଦ ପୁଣି ଥରେ। ଦଳୀୟ ନିର୍ବାଚନୀ ପ୍ରଚାର ପାଇଁ ଆଜି ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚବ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ନିମନ୍ତେ ଆଜି ଶେଷ ହେଉଛି ପ୍ରଚାର କାର୍ଯ୍ୟ। ଔଷଧ ଓ ମସଲାରେ ଅଧିକ ପରିମାଣର କୀଟନାଶକ ବ୍ୟବହାର ଖବରକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଖଣ୍ଡନ। ଦେଶ ଓ ବିଦେଶର 571ଟି ସହରରେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ଦେବେ 24 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା।